ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କୃତ୍ରିମ ବୁଦ୍ଧିମତାର ବିଶ୍ୱସ୍ତରୀୟ ଯାତ୍ରାରେ ଆକାଂକ୍ଷିତ ଭାରତର ପ୍ରମୁଖ ଭୂମିକା ରହିଛି, କହିଲେ ପ୍ରଧାନମନ୍ତ୍ରୀ। ଭାରତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି। ଦୁଇଦିନିଆ ଆସାମ ଗସ୍ତରେ ଯାଇ ଆସନ୍ତାକାଲି ଜାତୀୟ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶେଷ ସଶସ୍ତ ମାଓବାଦୀ ଆତ୍ମସମର୍ପଣ ପରେ ବିହାର ହେଲା ନକ୍ସଲମୁକ୍ତ ରାଜ୍ୟ। ପାକିସ୍ତାନ କରାଚୀରେ ବିସ୍ଫୋରଣ ଘଟି ଆବାସିକ କୋଠା ଭୁଶୁଡ଼ି 13 ଜଣ ମୃତ। ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ରେ କୋଲକାତାରେ ୱେଷ୍ଟଇଣ୍ଡିଜ୍ ଓ ଇଟାଲୀ ମଧ୍ୟରେ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଉଚିତ ଏବଂ ପ୍ରତ୍ୟେକ ଦେଶ ପାଇଁ ଏହା ଲକ୍ଷ୍ୟ ହେବା ଆବଶ୍ୟକ। ଆଜି ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି, କୃତ୍ରିମ ବୁଦ୍ଧିମତା ସ୍ପଷ୍ଟ ମାନବିକ ମୂଲ୍ୟବୋଧ ଓ ନିର୍ଦ୍ଦେଶାବଳୀ ଆବଶ୍ୟକ କରେ। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତାର ବିଶ୍ୱସ୍ତରୀୟ ଯାତ୍ରାରେ ଆକାଂକ୍ଷିତ ଭାରତର ପ୍ରମୁଖ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ଇତିହାସକୁ ଅଧ୍ୟୟନ କରାଯାଏ ତେବେ ସବୁ ସମୟରେ ମଣିଷ ହିଁ ପ୍ରତ୍ୟେକ ପ୍ରତିବନ୍ଧକକୁ ନୂଆ ସୁଯୋଗରେ ପରିଣତ କରିଛି। ଆଜିର ସମାଜରେ ଲୋକମାନେ ପୁଣି ଥରେ ସେହି ସୁଯୋଗର ସାମ୍ନା କରୁଛନ୍ତି। ସେ ଗୌତମ ବୁଦ୍ଧଙ୍କ ଅସୀମିତ ଜ୍ଞାନକୁ ସ୍ମରଣ କରି କହିଛନ୍ତି, ସାରା ବିଶ୍ୱକୁ ବୁଦ୍ଧଙ୍କ ତତ୍ତ୍ୱ ଓ ବାଣୀ ନୂତନ ଆଲୋକ ପ୍ରଦାନ କରିଥିଲା। ବୁଦ୍ଧଙ୍କ ଅତ୍ୟନ୍ତ ଲୋକପ୍ରିୟ ବାଣୀ ସଠିକ୍ ଭାବରେ ବୁଝିପାରିଲେ ସଠିକ୍ ପଦକ୍ଷେପ ନିଆଯାଇପାରେ କୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ଆଜି ସକାଳେ ଭାରତ କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀକୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କୃତ୍ରିମ ବୁଦ୍ଧିମତାର ସାର୍ବଜନୀନ ବ୍ୟବହାର ଅନ୍ତର୍ଭୁକ୍ତି ଏବଂ ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଶେଷକରି ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଏହାର ମହତ୍ତ୍ୱ ବହୁ ଅଧିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଆମେ ଏବେ ଏଭଳି ଏକ ସମୟରେ ଉପନୀତ ହୋଇଛୁ ଯେତେବେଳେ ମଣିଷ ଏବଂ ବୁଦ୍ଧିମତା ଉଭୟ ସହଭାଗୀ ହୋଇ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ଏଆଇ କାର୍ଯ୍ୟକୁ ଅଧିକ ସ୍ମାର୍ଟ କରିବା ସହ ଅଧିକ ପ୍ରଭାବଶୀଳ ଓ ଦକ୍ଷତାପୂର୍ଣ୍ଣ କରିବ। ସାଧାରଣ ମଣିଷ ପାଇଁ ଯେଭଳି ଏଆଇ ସହଜରେ କାର୍ଯ୍ୟ କରିପାରିବ ସେ ଦିଗରେ ସମସ୍ତେ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି।
ଏଆଇ କେ ଲିଏ ଇନ୍ସାନ ସିର୍ଫ ଡେଟା ପଏଣ୍ଟ ନ ବନ ଯାଏ, ଇନ୍ସାନ ସିର୍ଫ ର ମଟେରିଆଲ ତକ ସୀମିତ ନ ରହ ଯାଏ, ଇସଲିଏ ଏଆଇ କୋ ଡେମୋକ୍ରାଟାଇଜ କରନା ହୋଗା, ଇସେ ଇନ୍କ୍ଲୁଜନ ଅର୍ ଏମ୍ପାୱରମେଣ୍ଟ କା ମାଧ୍ୟମ ବନାନା ହୋଗା ଅର୍ ବିଶେଷ ରୂପ ସେ ଗ୍ଲୋବାଲ ସାଉଥ ପାଇଁ।
ଏଆଇ ପ୍ରଭାବ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ କହିଛନ୍ତି, ଭାରତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସାରା ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, 1.4 ବିଲିୟନ ଲୋକଙ୍କୁ ଏହାଦ୍ୱାରା ଡିଜିଟାଲ ପରିଚିତି ମିଳିପାରିଛି। ଶ୍ରୀ ମାକ୍ରନ୍ କହିଛନ୍ତି, ଭାରତର ଡିଜିଟାଲ ଦେୟ ବ୍ୟବସ୍ଥା ପ୍ରତ୍ୟେକ ମାସରେ 20 ବିଲିୟନ ଦେଣନେଣ ଅତିକ୍ରମ କରୁଥିବା ବେଳେ ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରତିଫଳନ ସ୍ୱରୂପ 500 ମିଲିୟନରୁ ଅଧିକ ଲୋକଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଭାରତର ଏହି ସମ୍ମିଳନୀକୁ ପ୍ରଶଂସା କରି କହିଛନ୍ତି, ଏଆଇ କେବଳ କିଛି ମୁଷ୍ଟିମୟ ଦେଶ ମଧ୍ୟରେ ସୀମିତ ନ ରହି ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ବ୍ୟବହାର ହେବା ଉଚିତ। ବିକାଶଶୀଳ ଦେଶଗୁଡ଼ିକ ଏଆଇର ବିକାଶ ଓ ପରିଚାଳନା ନିମନ୍ତେ ଏକ ବିଶ୍ୱପାଣ୍ଠି ଗଠନ ଉପରେ ଶ୍ରୀ ଗୁଟେରସ୍ ଗୁରୁତ୍ୱ ଦେଇଛନ୍ତି। ଏହି ସମ୍ମିଳନୀକୁ ବିଶ୍ୱ ନେତାମାନଙ୍କୁ ସ୍ୱାଗତ କରି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତ ଏଆଇର ସମସ୍ତ 5ଟି ସ୍ତମ୍ଭ ଉପରେ ନିରନ୍ତର କାର୍ଯ୍ୟ ଜାରି ରଖିଛି। ଏହାକୁ ନିର୍ଦ୍ଦିଷ୍ଟ ଭାବେ ସୀମିତ ନ ରଖି ଏକ ସାଧାରଣ ଦ୍ରବ୍ୟ ଭାବେ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ସରକାର ସାଧାରଣ କମ୍ପ୍ୟୁଟିଂ ପ୍ଲାଟଫର୍ମ ଜରିଆରେ ରିହାତି ଦରରେ ଷ୍ଟାର୍ଟଅପ୍, ଗବେଷକ, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ 38,000 GPU ଯୋଗାଇ ଦେଉଛନ୍ତି। ଆଗାମୀ ଦିନରେ ଆହୁରି 20,000 GPU ଯୋଗାଇ ଦିଆଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପୁସାଠାରେ ଏକ ଅନନ୍ୟ ଚାରାରୋପଣ କାର୍ଯ୍ୟକ୍ରମର 5 ବର୍ଷ ପୂର୍ତ୍ତି ସମାରୋହର ନେତୃତ୍ୱ ନେବେ। 2021 ଫେବୃୟାରୀ 19 ତାରିଖ ଦିନ ଏହି ସବୁଜ ଯାତ୍ରା ଆରମ୍ଭ ହୋଇଥିଲା। ନର୍ମଦା ଜୟନ୍ତୀ ଅବସରରେ ଶ୍ରୀ ଚୌହାନ ଅମରକଣ୍ଟକଠାରେ ଏକ ରୁଦ୍ରାକ୍ଷ ଓ ଶାଳଚାରା ରୋପଣ କରିଥିଲେ। ଏହି ଅଭିଯାନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଏ କ୍ଷେତ୍ରରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବା ଦିଗରେ ସୁଯୋଗ ଆଣିଦେଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲିଠାରୁ ଦୁଇଦିନିଆ ଆସାମ ଗସ୍ତରେ ଯାଇ ଜାତୀୟ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ। ସମୀକ୍ଷା ସମୟରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶ ଏବଂ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗ ନେଇ ମଧ୍ୟ ସମୀକ୍ଷା ହେବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ବାରାକ୍ ଉପତ୍ୟକା ଅନ୍ତର୍ଗତ ସିଲଚରକୁ ଯିବେ। ପରେ ଭାରତ ବାଂଲାଦେଶ ସୀମାବର୍ତ୍ତୀ କୋଟିଗୁରାହ ଅଞ୍ଚଳସ୍ଥିତ ନତନପୁର ଗ୍ରାମ ପରିଦର୍ଶନ କରିବେ। ଶ୍ରୀ ଶାହା ସେଠାରେ ଅନୁପ୍ରବେଶ ଏବଂ ସୀମାପାର ଅପରାଧ ଆଦି ବିଷୟ ତଥା ସୀମାରେ ବାଡ଼ ବସାଇବା କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏଥିସହିତ ଶ୍ରୀ ଶାହା କାଲି ସରକାରୀ ଭାବେ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା, ଟେଲି ଯୋଗାଯୋଗ ଓ ସମାବେଶୀ ଜୀବନଧାରଣ ସୁଯୋଗର ବିକାଶ ଘଟିପାରିବ। ଶନିବାର ଦିନ ଶ୍ରୀ ଶାହା ସାରୁସଜାଇ ଷ୍ଟାଡିୟମରେ ସିଆର୍ପିଏଫ୍ର 87ତମ ବାର୍ଷିକ ସ୍ଥାପନା ଦିବସରେ ଯୋଗଦେବେ। ଚଳିତ ବର୍ଷ ଏପ୍ରିଲ ମାସରେ ଆସାମରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଶ୍ରୀ ଶାହାଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି ଅବସରରେ ଶ୍ରୀ ଶାହା ଦଳୀୟ କର୍ମକର୍ତ୍ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ। ବିହାରକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି। ରାଜ୍ୟର ମୁଙ୍ଗେର ଜିଲ୍ଲାର ଶେଷ ସଶସ୍ତ ମାଓବାଦୀ ସୁରେଶ କୋଡ଼ା ଆତ୍ମସମର୍ପଣ କରିବା ପରେ ବିହାରକୁ ଏହି ସଫଳତା ମିଳିଛି। ମୁଙ୍ଗେର ରେଞ୍ଜର ଡିଆଇଜି ରାକେଶ କୁମାର କହିଛନ୍ତି, ଏବେ ରାଜ୍ୟର 23 ଜିଲ୍ଲାରେ କୌଣସି ସଶସ୍ତ ସକ୍ରିୟ ମାଓବାଦୀ ଦଳ ନାହାନ୍ତି।
ପୁରା ବିହାର ଅବ ନକ୍ସଲ ସେ ପୂର୍ଣ୍ଣତଃ ମୁକ୍ତ ହେ ଔର ଆଜ କି ତିଥି ମେ ଐସା କୋଇ ଭି ହତିଆରବନ୍ଦ ସକ୍ରିୟ ନକ୍ସଲୀ ନହିଁ ହେ ଜୋ ବିହାର କି ଧରତୀ ପର ମୌଜୁଦ ସମୁଚେ ବିହାର ରାଜ୍ୟ ମେ ଜୋ ସକ୍ରିୟ ହୋ ଔର ଜୋ ହତିଆରବନ୍ଦ।
ଅନ୍ୟପକ୍ଷରେ ମୁଙ୍ଗେର ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ନୀତି ଅନୁଯାୟୀ ସୁରେଶ କୋଡ଼ାକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ। ସୁରେଶ କୋଡ଼ାଙ୍କ ପତ୍ନୀ ପ୍ରମିଳା ଦେବୀ ଖୁସି ଜାହିର କରି କହିଛନ୍ତି, ତାଙ୍କ ସ୍ୱାମୀଙ୍କ ଆତ୍ମସମର୍ପଣ ପରେ ତାଙ୍କ ପରିବାରରେ ଆନନ୍ଦ ଖେଳିଯାଇଛି। ସୂଚନାଯୋଗ୍ୟ 2012 ବିହାରର 23 ଜିଲ୍ଲା ମାଓ ପ୍ରଭାବିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ଧ୍ୟାନକୈନ୍ଦ୍ରିକ ଜୀବନ ମାନବତା ପାଇଁ ପ୍ରତ୍ୟେକ ସମୟରେ ପ୍ରେରଣାଦାୟୀ ହୋଇ ରହିଛି। ସେ କହିଛନ୍ତି, ତାଙ୍କ ମୂଲ୍ୟବୋଧ ଏବଂ ବାଣୀ ସବୁଦିନେ ପ୍ରେରଣାର ସ୍ରୋତ ହୋଇ ରହିବ। ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ପରେ ମୁକ୍ତ ହୋଇଥିବା 11 ମତ୍ସ୍ୟଜୀବୀ ଚେନ୍ନାଇରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ 4 ରାମାନାଥପୁରମ୍ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ 7 ନାଗାପଟ୍ଟିନମ୍ ଏବଂ ମଇଲା ଦୁଥୁରାଇ ଅଞ୍ଚଳର ଜଣାପଡ଼ିଛି। ଗତବର୍ଷ ଜୁଲାଇ ମାସରେ ଆନ୍ତର୍ଜାତିକ ଜଳରାଶି ସୀମା ଅତିକ୍ରମ କରିଥିବା ଅଭିଯୋଗରେ ଶ୍ରୀଲଙ୍କା ନୌବାହିନୀ ସେମାନଙ୍କୁ ଗିରଫ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 131ତମ ସଂସ୍କରଣ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପାକିସ୍ତାନର କରାଚିରେ ଆଜି ଗ୍ୟାସ୍ ବିସ୍ଫୋରଣ ଯୋଗୁଁ 13 ମୃତ୍ୟୁ ଘଟିଛି। ସୋଲଜର ବଜାର ଅଞ୍ଚଳରେ ଏହି ବିସ୍ଫୋରଣରେ ଏକ ଆବାସିକ କୋଠା ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏପର୍ଯ୍ୟନ୍ତ 11 ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେଠାକାର ଅଧିକାରୀ କହିଛନ୍ତି। ସମ୍ପୃକ୍ତ ଆବାସିକ ଅଞ୍ଚଳରେ ଗ୍ୟାସ୍ ନିରାପତ୍ତା ଏବଂ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି। ଗତମାସରେ କରାଚିର ଏକ ସପିଂ ମଲ୍ରେ ଅଗ୍ନିକାଣ୍ଡ ଘଟି 80 ମୃତ୍ୟୁ ଘଟିଥିଲା। ପବିତ୍ର ରମଜାନ ମାସ ଆଜିଠାରୁ ଆରମ୍ଭ ହେଉଛି। ଗତକାଲି ଦେଶର କେତେକ ସ୍ଥାନରେ ଚନ୍ଦ୍ର ଦୃଶ୍ୟମାନ ହେବା ପରେ ମୁସଲମାନ ସମ୍ପ୍ରଦାୟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ହେଉଛି ଏହି ପବିତ୍ର ରମଜାନ ମାସର ପ୍ରଥମ ଦିନ। ଇସଲାମିକ କ୍ୟାଲେଣ୍ଡରର 9 ମାସରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଉପବାସର ସମାପ୍ତି ସହିତ ଇଦ୍ ଉଲ୍ ଫିତର ପାଳିତ ହୋଇଥାଏ। ଆଇସିସି ପୁରୁଷ T20 ବିଶ୍ୱକପ୍ରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ଗ୍ରୁପ୍ ସି'ର ଫାଇନାଲ୍ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଏବଂ ଇଟାଲୀ ମଧ୍ୟରେ ଜାରି ରହିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 165 ରନ୍ ସ୍କୋର କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଇଟାଲୀ 9 ଓଭରରେ 4 ୱିକେଟ୍ ବିନିମୟରେ 57 ରନ୍ ସ୍କୋର କରିଥିବା ଜଣାପଡ଼ିଛି। ଆଜି କଲମ୍ବୋରେ ଅପରାହ୍ନ 3 ଶ୍ରୀଲଙ୍କା ଓ ଜିମ୍ବାୱେ ମଧ୍ୟରେ ଏବଂ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7 ଆଫଗାନିସ୍ତାନ ଓ କାନାଡ଼ା ମଧ୍ୟରେ ମୁକାବିଲା ହେବ। ଗତକାଲି ଭାରତ ନେଦରଲ୍ୟାଣ୍ଡସ୍କୁ 17 ରନ୍ରେ ପରାସ୍ତ କରିଥିଲା। ଆସନ୍ତା ରବିବାର ଦିନ ସୁପର 8 ପର୍ଯ୍ୟାୟରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମହିଳା କ୍ରିକେଟ୍ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଖବର ପ୍ରସ୍ତୁତ ହେଲାବେଳକୁ ଅଷ୍ଟ୍ରେଲିଆ 1 ଓଭରରେ କୌଣସି ୱିକେଟ୍ ନ ହରାଇ 3 ରନ୍ ସଂଗ୍ରହ କରିଛି। ଏହି 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଗତ ରବିବାର ସିଡ୍ନୀରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜ୍ 1-0 ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃତ୍ରିମ ବୁଦ୍ଧିମତାର ବିଶ୍ୱସ୍ତରୀୟ ଯାତ୍ରାରେ ଆକାଂକ୍ଷିତ ଭାରତର ପ୍ରମୁଖ ଭୂମିକା ରହିଛି, କହିଲେ ପ୍ରଧାନମନ୍ତ୍ରୀ। 2 ଆସାମ ଗସ୍ତରେ ଯାଇ ଆସନ୍ତାକାଲି ଜାତୀୟ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶେଷ ସଶସ୍ତ ମାଓବାଦୀ ଆତ୍ମସମର୍ପଣ ପରେ ବିହାର ହେଲା ନକ୍ସଲମୁକ୍ତ ରାଜ୍ୟ ଏବଂ ପାକିସ୍ତାନ କରାଚିରେ ବିସ୍ଫୋରଣ ଘଟି ଆବାସିକ କୋଠା ଭୁଶୁଡ଼ି 13 ମୃତ। ସମ୍ବାଦ ଶେଷ ହେଲା।